ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ନୀତି ଆୟୋଗର ପୁନର୍ଗଠନ କଲେ ସରକାର। ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବୃଦ୍ଧି ପାଉଛି ପ୍ରଚାର ଉଷ୍ମତା। ବେଙ୍ଗାଲୁରୁଠାରେ ଆତ୍ମନିର୍ଭର ଦ୍ରୁତଗାମୀ ବୁଲେଟ୍ ଟ୍ରେନ୍ ନିର୍ମାଣ କାରଖାନାର ଉଦ୍ଘାଟନ କଲେ ରେଳମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ସନ୍ରାଇଜର୍ସ ହାଇଦ୍ରାବାଦ। କେନ୍ଦ୍ର ସରକାର ନୀତି ଆୟୋଗର ପୁନର୍ଗଠନ କରିଛନ୍ତି। ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରିଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଉପାଧ୍ୟକ୍ଷ ଥିବା ସୁମନ କେ ବେରୀଙ୍କ ସ୍ଥାନରେ ଶ୍ରୀ ଲାହିରିଙ୍କୁ ଅବସ୍ଥାପିତ କରାଯାଇଛି। ନୀତି ଆୟୋଗର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ରାଜୀବ ଗୌବା, ପ୍ରଫେସର କେ ଭି ରାଜୁ, ପ୍ରଫେସର ଗୋବର୍ଦ୍ଧନ ଦାସ, ଡକ୍ଟର ଏମ୍ ଶ୍ରୀନିବାସ ଏବଂ ପ୍ରଫେସର ଅଭୟ କାରାଣ୍ଡିକରଙ୍କୁ ନିଯୁକ୍ତି ମିଳିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି, ନୀତି ଆୟୋଗ ନବସୃଜନ ଏବଂ ଦୀର୍ଘସ୍ଥାୟୀ ଭାବନାତ୍ମକ ରଣକୌଶଳ ଭାବେ ଦେଶର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ନୀତି ଆୟୋଗର ନବନିର୍ବାଚିତ ଉପାଧ୍ୟକ୍ଷ ଶ୍ରୀ ଲାହିରି ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ଲାହିରିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ କାର୍ଯ୍ୟକ୍ରମର 133ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଉଷ୍ମତା ବୃଦ୍ଧି ପାଉଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଶୀର୍ଷ ନେତୃତ୍ୱ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଜନସମାବେଶ, ରୋଡ୍ ଶୋ, ନିର୍ବାଚନୀ ର୍ୟାଲି ଏବଂ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୂର୍ବ ବର୍ଦ୍ଧୱାନ ଜିଲ୍ଲାର ଜମାଲପୁରଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି କହିଛନ୍ତି, ରାଜ୍ୟରେ ବିଜେପି ସରକାର ଗଠନ କଲେ ଏକକ ନାଗରିକ ସଂହିତା ଏବଂ ସପ୍ତମ ବେତନ କମିଶନ ଲାଗୁ କରାଯିବ। ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରାର ସୁବିଧା ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ହୁଗୁଲିଠାରେ ଜନସମାବେଶକୁ ସମ୍ବୋଧନ କରି ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମହିଳାମାନଙ୍କ ପାଇଁ 3,000 ଟଙ୍କାର ସହାୟତା ଏବଂ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣରେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବା ନେଇ ପ୍ରତିଶ୍ରତି ଦେଇଛନ୍ତି। ଦଳର ଅନ୍ୟତମ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ଦ୍ଧୱାନ ଓ ଉତ୍ତର 24 ପ୍ରଗଣା ଅଞ୍ଚଳରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅନ୍ୟତମ ନେତା ଅଭିଷେକ ବାନାର୍ଜୀ ରାଜ୍ୟକୁ କେନ୍ଦ୍ରୀୟ ବିକାଶ ପାଣ୍ଠି ବନ୍ଦ ହେବା ନେଇ ଅଭିଯୋଗ କରିଛନ୍ତି। ଶ୍ରୀରାମପୁରଠାରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। ଆସନ୍ତା 29 ତାରିଖ ବୁଧବାର ଦିନ ପଶ୍ଚିମବଙ୍ଗରେ 142 ଆସନ ନିମନ୍ତେ ନିର୍ବାଚନ କରାଯିବ। ହାଇଦ୍ରାବାଦଠାରେ ତେଲେଙ୍ଗାନା ପୁଲିସ୍ ନିକଟରେ ଆଜି 47 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ସଦସ୍ୟ ଥିବା ଅନ୍ତର୍ଭୁକ୍ତ। ଛତିଶଗଡ଼ର ଦକ୍ଷିଣ ବସ୍ତର ଡିଭିଜନରେ ଏହି ମାଓବାଦୀମାନେ ସକ୍ରିୟ ଥିଲେ। ଏ ସମ୍ପର୍କରେ ସୂଚନା ଦେଇ ତେଲେଙ୍ଗାନା ପୁଲିସ୍ ମହାନିର୍ଦ୍ଦେଶକ ଶିବଧର ରେଡ୍ଡୀ କହିଛନ୍ତି, ଆତ୍ମସମର୍ପଣ ସମୟରେ ମାଓବାଦୀମାନେ 32 ଅସ୍ତ୍ରଶସ୍ତ ପୁଲିସ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରୋହାହନ ବ୍ୟବସ୍ଥା ଏବଂ ମାଗଣା ସ୍ୱାସ୍ଥ୍ୟକାର୍ଡ ସହିତ ଏହି ମାଓବାଦୀମାନଙ୍କ ପୁନର୍ବାସ ସହାୟତା ପ୍ରଦାନ କରାଯିବ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନ୍ୟ ମାଓବାଦୀମାନଙ୍କୁ ଶ୍ରୀ ରେଡ୍ଡୀ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାଓମୁକ୍ତ ସମୟସୀମା ଗତ ମାର୍ଚ୍ଚ ମାସରେ ଶେଷ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ବିଇଏମ୍ଏଲ୍ଠାରେ ଆତ୍ମନିର୍ଭର ଦ୍ରୁତଗାମୀ ବୁଲେଟ୍ ଟ୍ରେନ୍ ନିର୍ମାଣ କାରଖାନା ଆଦିତ୍ୟର ଉଦ୍ଘାଟନ କରିଛନ୍ତି। ଆକାଶବାଣୀ ଏବଂ ଦୂରଦର୍ଶନକୁ ସାକ୍ଷାତକାର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆସନ୍ତା ବର୍ଷ ଏହି ଟ୍ରେନ୍ର ଆଦର୍ଶ ନମୁନା ପ୍ରସ୍ତୁତ ହେବା ସହ ଟ୍ରେନ୍ର ଉତ୍ପାଦନ ଆରମ୍ଭ ହେବ। ଆଉ କିଛିମାସ ପରେ ବେଙ୍ଗାଲୁରୁ ମାଙ୍ଗାଲୁରୁ ମାଡଗାଓଁ ବନ୍ଦେ ଭାରତ ରେଳସେବା ଉପଲବ୍ଧ ହେବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଛନ୍ତି। ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଏବଂ ଅନ୍ୟ ଦ୍ରୁତଗାମୀ ଟ୍ରେନ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ବେଙ୍ଗାଲୁରୁ ନଗର ଉପକଣ୍ଠ ରେଳ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି। ଇରାନ୍ର ବୈଦେଶିକ ମନ୍ତ୍ରୀ ଅଲ୍ଲୀ ଆବ୍ବାସ ଅର୍ଘାଜୀ ଆଜି ଇସ୍ଲାମାବାଦଠାରେ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପାକିସ୍ତାନ ସ୍ଥିତ ଇରାନ୍ ଦୂତାବାସ ପକ୍ଷରୁ ଏ ସଂକ୍ରାନ୍ତ ଏକ ଭିଡ଼ିଓ ଜାରି କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଇରାନ୍ର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘରିବାଦି, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଏବଂ ପାକିସ୍ତାନ ସ୍ଥିତ ଇରାନ୍ ରାଷ୍ଟ୍ରଦୂତ ରେଜା ଅମିରି ମୋଘାଦମ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପାକିସ୍ତାନ ପକ୍ଷରୁ ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ୍ ନକ୍ବି ଏବଂ ଅନ୍ୟାନ୍ୟ ପଦାଧିକାରୀ ଆଲୋଚନାରେ ଯୋଗ ଦେଇଥିଲେ। ପାକିସ୍ତାନ ନେତୃବୃନ୍ଦଙ୍କ ସହ ଆଲୋଚନା ଲକ୍ଷ୍ୟ ନେଇ ବୈଦେଶିକ ମନ୍ତ୍ରୀ ଶ୍ରୀ ଅର୍ଘାଜୀ ଗତକାଲି ଇସ୍ଲାମାବାଦରେ ପହଞ୍ଚିଥିଲେ। ତେବେ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ସେଠାରେ ସିଧାସଳଖ ଆଲୋଚନା ନେଇ ଅନିଶ୍ଚିତତା ରହିଛି। ଇରାନ୍ ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇସ୍ଲାମାବାଦଠାରେ ୱାଶିଂଟନ୍ ସହିତ କୌଣସି ପ୍ରକାର ସିଧାସଳଖ ଆଲୋଚନା ନେଇ ଯୋଜନା ନାହିଁ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ବରିଷ୍ଠ ପରାମର୍ଶଦାତା ଜାରେଡ୍ କୁଶନର ଇରାନ୍ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯାଉଥିବା ନେଇ ହ୍ୱାଇଟ୍ ହାଉସ୍ ସୂଚନା ଦେଇଛି। ଗତ 11 ଓ 12 ତାରିଖରେ ଇସ୍ଲାମାବାଦଠାରେ ଆମେରିକା ଓ ଇରାନ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଆଲୋଚନାରୁ ନିଷ୍କର୍ଷ ବାହାରି ପାରିନଥିଲା। ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଇରାନ୍ ସହିତ 2 ସପ୍ତାହର ଯୁଦ୍ଧବିରତି ଗତ ମଙ୍ଗଳବାର ଦିନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି, ଫଳରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ ଏକ ଚୁକ୍ତିନାମା ପାଇଁ ଅଧିକ ସମୟ ମିଳିଛି। ରୁଷର ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନ୍ର ନିପ୍ରୋ ଅଞ୍ଚଳର 4 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ 21 ଜଣ ଗୁରୁତର ଆହତ ହୋଇଛନ୍ତି। ସେହି ଅଞ୍ଚଳର ମୁଖ୍ୟ ଓଲେକ୍ଜାଣ୍ଡର ଗାଞ୍ଜା କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ରୁଷର ଆକ୍ରମଣ ଫଳରେ ଗୋଟିଏ ଘର ନଷ୍ଟ ହୋଇଥିଲା ଏବଂ ସେଠାରୁ 4 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ 11 ଜଣ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେଲେନ୍ସ୍କି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏକ ଡ୍ରୋନ୍ ଆକ୍ରମଣରେ ରୁଷର ବେଲଗରଡ୍ ଅଞ୍ଚଳର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପୁରୁଷ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି। ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆର ଉଚ୍ଚାୟୁକ୍ତ ଫିଲିପ୍ ଗ୍ରୀନ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉଚ୍ଚସ୍ତରରେ ପହଞ୍ଚିଛି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ ଶ୍ରୀ ଗ୍ରୀନ୍ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣକୁ ଆଧାର କରି ଚତୁଃପାର୍ଶ୍ୱ ସୁରକ୍ଷା ଆଲୋଚନା ଅତ୍ୟନ୍ତ ଫଳପ୍ରଦ ହୋଇଛି। ଉଭୟ ଦେଶ ମଧ୍ୟରେ ଅର୍ଥନୀତି କ୍ଷେତ୍ରରେ ଦୃଢ଼ ସହଭାଗିତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଆଜିର ପ୍ରଥମ ମ୍ୟାଚ୍ ଜାରି ରହିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ 2 ୱିକେଟ୍ ବିନିମୟରେ 264 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କେଏଲ୍ ରାହୁଲ ଅପରାଜିତ 152 ରନ୍ ଏବଂ ନୀତିଶ ରାଣା 91 ରନ୍ ସଂଗ୍ରହ କରିଥିଲେ। 265 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ପଞ୍ଜାବ କିଙ୍ଗ୍ସ 13 ଓଭରରେ 3 ୱିକେଟ୍ ହରାଇ 179 ରନ୍ ସଂଗ୍ରହ କରିଛି। ଆଜିର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନୀତି ଆୟୋଗର ପୁନର୍ଗଠନ କଲେ ସରକାର। ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବୃଦ୍ଧି ପାଉଛି ପ୍ରଚାର ଉଷ୍ମତା। ବେଙ୍ଗାଲୁରୁଠାରେ ଆତ୍ମନିର୍ଭର ଦ୍ରୁତଗାମୀ ବୁଲେଟ୍ ଟ୍ରେନ୍ ନିର୍ମାଣ କାରଖାନାର ଉଦ୍ଘାଟନ କଲେ ରେଳମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।